ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଛି। ସୁନାବେଡ଼ାରେ ଥିବା 8ଟି ସମ୍ବେଦନଶୀଳ ବୁଥ୍ରେ ଅପରାହ୍ନ 4ଟା ପର୍ଯ୍ୟନ୍ତ ମତଦାନ ଚାଲିବାକୁ ଥିବାବେଳେ ଅନ୍ୟ ସମସ୍ତ ସ୍ଥାନରେ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଜାରି ରହିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କହିଛନ୍ତି। ନୂଆପଡ଼ା ଉପନିର୍ବାଚନ ପାଇଁ 358ଟି ମତଦାନ କେନ୍ଦ୍ର କରାଯାଇଛି। ଉପନିର୍ବାଚନରେ 2,54,497 ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଏ ସମ୍ପର୍କରେ ନୂଆପଡ଼ାରୁ ଆମ ସମ୍ବାଦଦାତାଙ୍କ ରିପୋର୍ଟ।
ଆଜି ସକାଳ 5 ଘଣ୍ଟାରୁ ମକ୍ ପୋଲ୍ ହୋଇଥିଲା ଓ ମକ୍ ପୋଲ୍ରେ କିପରି ମତଦାତାମାନେ ନିଜର ମତ ସାବ୍ୟସ୍ତ କରିବେ ତାହା ନେଇ ପ୍ରଶିକ୍ଷଣ ନେଇଥିଲେ। ପ୍ରିଜାଇଡିଂ ପୋଲିଂ ଅଧିକାରୀମାନେ ମତଦାନ କେନ୍ଦ୍ରରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସୁରୁଖୁରୁ ଭାବରେ ମତଦାତାମାନେ ନିଜର ମତ ସାବ୍ୟସ୍ତ କରିବେ ଏବଂ ନିର୍ବାଚନ ଅବାଧ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ହେବ ସେତା ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆକାଶବାଣୀ ସମାଚାର ପାଇଁ ନୂଆପଡ଼ାରୁ ତପନ ରଞ୍ଜନ ଦାସ।
ବିହାର ବିଧାନସଭାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ ହେଉଛି। ଏହି ପର୍ଯ୍ୟାୟରେ 20ଟି ଜିଲ୍ଲାର 122ଟି ଆସନ ପାଇଁ ମତଦାନ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ବିହାରରେ 64.66% ମତଦାନ ହୋଇଥିଲା। ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତା 27 ତାରିଖରୁ ଆରମ୍ଭ ହେବ। ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଥିବା ଓଡ଼ିଶା ବିଧାନସଭା ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା 28 ତାରିଖରେ 2025-26 ଆର୍ଥିକ ବର୍ଷ ଲାଗି ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ। ଡିସେମ୍ବର ମାସ 31 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନରେ 29ଟି କାର୍ଯ୍ୟଦିବସ ରହିଛି। ଦିଲ୍ଲୀ ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣରେ 8 ଜଣଙ୍କ ମୃତ୍ୟୁ ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୋକ ବ୍ୟକ୍ତ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ବିସ୍ଫୋରଣ ପରେ ଦେଶର ବିଭିନ୍ନ ସ୍ଥାନରେ ହାଇ ଆଲର୍ଟ ଜାରି କରାଯାଇଛି। କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ କୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଶ୍ରୀ ଖୁରାନିଆ ବରିଷ୍ଠ ପୁଲିସ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବାଲିଯାତ୍ରା ପଡ଼ିଆ ସବୁ ଜାଗାରେ ଇଲେକ୍ଟ୍ରୋନିକ ସର୍ଭେଲାନ୍ସ ଭିତରେ ଅଛି। ପର୍ଯ୍ୟାପ୍ତ ପରିମାଣରେ ସିସିଟିଭି ଖଞ୍ଜା ଯାଇଛି ଓର ପର୍ଯ୍ୟାପ୍ତ ପରିମାଣରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସମସ୍ତେ ସତର୍କ ଅଛନ୍ତି। ସବୁ ବସ୍ ଷ୍ଟାଣ୍ଡ, ରେଲୱେ ଷ୍ଟେସନରେ ନଜର ରଖାଯାଇଛି। ଆମର ତରଫରୁ ପୁରା ଚେଷ୍ଟା ରହିଛି ଯେମିତି କିଛି ଅଘଟଣ ନା ଘଟିବ। ଆପଣମାନେ ଜରିଆରେ ମୁଁ ଜନସାଧାରଣଙ୍କୁ ସହଯୋଗ କରିବାକୁ ଚାହେଁ। ଯେଉଁ ସମୟରେ ସେମାନେ କିଛି ସନ୍ଦିଗ୍ଧ ବ୍ୟକ୍ତିକୁ କିମ୍ବା ଜିନିଷ ଦେଖୁଛନ୍ତି କିମ୍ବା ଅନଟେଣ୍ଡେଡ୍ ଜିନିଷକୁ ଦେଖୁଛନ୍ତି, ସାଙ୍ଗେ ସାଙ୍ଗେ ସେମାନେ ପୁଲିସ କଣ୍ଟ୍ରୋଲ ରୁମ୍କୁ ଜଣାଇବେ।
ମାଲକାନଗିରି ଜିଲ୍ଲା ପାପଲୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଶିବିରରେ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଶିବିରର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିବା ସହ 8ଟି ପଞ୍ଚାୟତର ଦିବ୍ୟାଙ୍ଗମାନଙ୍କ ପରୀକ୍ଷା ନିରୀକ୍ଷା କରାଯାଇଥିବା ଜଣାପଡ଼ିଛି। ଜନଜାତୀୟ ଗୌରବ ଦିବସ ପାଳନ ନେଇ ନବରଙ୍ଗପୁରଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିଭାଗର ଅଧିକାରୀମାନେ ବିଭାଗୀୟ ମଣ୍ଡପ ସ୍ଥାପନ ସହ ସଫଳ ଜନଜାତି ବ୍ୟକ୍ତିଙ୍କୁ ସମ୍ମାନିତ କରିବା, ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର 7ଟି ପଞ୍ଚାୟତରେ ଧାନ କ୍ଷେତ୍ରରେ ରୋଗ ପୋକ ଦେଖାଦେଇଥିବାରୁ କୃଷି ଅଧିକାରୀ ଓ କର୍ମଚାରୀ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଚାଷୀମାନଙ୍କ ସହ ଆଲୋଚନା କରି କୀଟନାଶକ ପ୍ରୟୋଗ କରିବାକୁ କୃଷି ଅଧିକାରୀ ପରାମର୍ଶ ଦେଇଛନ୍ତି। ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଜନ୍ମଦିନ ସ୍କୃତିରେ ପ୍ରତିବର୍ଷ ନଭେମ୍ବର ମାସ 11 ତାରିଖକୁ ଜାତୀୟ ଶିକ୍ଷା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ କୃତ୍ରିମ ବୁଦ୍ଧିମତା ଏବଂ ଶିକ୍ଷା ସ୍ୱୟଂଚାଳିତ ବିଶ୍ୱରେ ମାନବ ସଂଗଠନର ସଂରକ୍ଷଣର ବାର୍ତ୍ତା ନେଇ ଏହି ଦିବସ ପାଳନ କରାଯାଉଛି। ଶିକ୍ଷାମନ୍ତ୍ରୀ ଥିବା ସମୟରେ ସ୍ୱର୍ଗତ ଆଜାଦ ଜାତୀୟ ଶିକ୍ଷାନୀତି ପ୍ରଣୟନ କରିଥିଲେ। ବୈଷୟିକ ଶିକ୍ଷା କ୍ଷେତ୍ରରେ ଆଇଆଇଟିଗୁଡ଼ିକ ସ୍ଥାପନ ପାଇଁ ମୌଲାନା ଅବୁଲ କଲାମ ଆଜାଦ ଚିରସ୍କରଣୀୟ ହୋଇ ରହିବେ। ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରଭାବ ବୃଦ୍ଧି ପାଇବା ସହ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପରିଲକ୍ଷିତ ହେଉଛି। ଆଗାମୀ 2 ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା 2-3 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବା ସହ ଶୀତ ବୃଦ୍ଧି ପାଇବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର 13 ସହରର ତାପମାତ୍ରା 15 ଡିଗ୍ରୀ ସେଲ୍ସିୟସ୍ ତଳେ ରହିଥିବା ରେକର୍ଡ ହୋଇଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 11 ଡିଗ୍ରୀ ସେଲ୍ସିୟସ୍ ରହିଥିଲା। ନାଗପୁରରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍ ଏ କ୍ରିକେଟ୍ ମ୍ୟାଚ୍ର ତୃତୀୟ ଦିବସରେ ବିଦର୍ଭ ଓଡ଼ିଶା ସମ୍ମୁଖରେ 345 ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଦ୍ୱିତୀୟ ଇନିଂସରେ ଓଡ଼ିଶା କୌଣସି ୱିକେଟ୍ ନ ହରାଇ 44 ରନ୍ ସଂଗ୍ରହ କରିଛି। ଆଜି ଅନ୍ତିମ ଦିବସରେ ବିଜୟ ପାଇଁ ଓଡ଼ିଶାକୁ ଆଉ 301 ରନ୍ ଆବଶ୍ୟକତା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।